ନମସ୍କାର। ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଗାଉଛି ଗାଇବି ତୁମ ଜୟ ଗୀତି ଚିରଦିନ, ତୁମରି ପ୍ରେମରେ ହଜି ତୁମରି ସେବାରେ ମଜି, ଅରପି ଦେବି ଦେହ ମନ। ଗାଉଛି ଗାଇବି ତୁମ ଜୟ ଗୀତି ଚିରଦିନ, ଜୟ ଗୀତି ଚିରଦିନ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ ବିଶେଷ ଧନ୍ୟବାଦୀ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣଙ୍କର ମତାମତ ତଥା ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। କିନ୍ତୁ ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିଜେ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ସେ ବାକ୍ୟକୁ ବୁଝିବା ନିମନ୍ତେ ତୁମେ ଆମମାନଙ୍କୁ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦାନ କର, ଏବଂ ପ୍ରଭୁ ଧୀରସ୍ଥିର ଚିତ୍ତରେ ଓ ସରଳ ହୃଦୟରେ ତୁମର ବାକ୍ୟକୁ ଶୁଣିବା ନିମନ୍ତେ ଆମମାନଙ୍କୁ ପ୍ରଭୁ ତୁମେ ସରଳ ହୃଦୟ ଦିଅ, ସରଳ ବିଶ୍ୱାସ ଦିଅ, ଏବଂ ପ୍ରଭୁ ସେ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ତୁମେ ଆମମାନଙ୍କୁ ଶକ୍ତି ଦିଅ, ଆଉ ତୁମର ଆଶୀର୍ବାଦ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ବିବରଣୀ ପୁସ୍ତକର ପାଞ୍ଚ ପର୍ବରୁ ଆରମ୍ଭ କରି ସାତ ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ପ୍ରଥମେ ଆମେ ପାଞ୍ଚ ପର୍ବ ମଧ୍ୟକୁ ଯିବା, ଯେଉଁଠାରେ ଈଶ୍ୱର ତାଙ୍କର ଲୋକମାନଙ୍କୁ ଦେଇଥିବା ଦଶ ଆଜ୍ଞାଙ୍କୁ ମୂଷା ଇସ୍ରାଏଲର ନୂତନ ବଂଶଧରଙ୍କ ନିକଟରେ ପୁନର୍ବାର ଉପସ୍ଥାପିତ କରନ୍ତି। କାରଣ ଏହି ଦ୍ୱିତୀୟ ବିବରଣ ପୁସ୍ତକର ପାଞ୍ଚ ପର୍ବରୁ ସାତ ପର୍ବ ମଧ୍ୟରେ ଏହି ଦଶ ଆଜ୍ଞାଙ୍କୁ ମୂଷା ପୁନର୍ବାର ପ୍ରକାଶ କରିବାର ଆମେ ଦେଖିବାକୁ ପାରିବା, ଯେହେତୁ ପ୍ରଥମେ ସିନୟ ପର୍ବତରେ ଏହି ଦଶ ଆଜ୍ଞା ଇସ୍ରାଏଲର ଏହି ନୂତନ ବଂଶଧରର ପିତୃପୁରୁଷମାନଙ୍କୁ ଈଶ୍ୱର ମୂଷାଙ୍କ ଦ୍ୱାରା ପ୍ରଦାନ କରିଥିଲେ। ମାତ୍ର ସେମାନେ ପ୍ରାନ୍ତର ମଧ୍ୟରେ ଭ୍ରମଣ କରିବାର ଚାଳିଶ ବର୍ଷ ମଧ୍ୟରେ ମଲେ, କିନ୍ତୁ ଏହି ନୂତନ ବଂଶଧର ସେହି ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି। ସେମାନେ ବର୍ତ୍ତମାନ ଏହି ଦଶ ଆଜ୍ଞା ପାଇବା ଆବଶ୍ୟକ ଓ ସେହି ଆଜ୍ଞା ସମସ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରାଯିବା ଆବଶ୍ୟକ। ତେଣୁକରି ମୂଷା ଏହି ଇସ୍ରାଏଲର ନୂତନ ବଂଶଧରଙ୍କ ନିକଟରେ ପୁନର୍ବାର ଏହି ଦଶ ଆଜ୍ଞା ବ୍ୟାଖ୍ୟା କରିବାକୁ ଯାଉଅଛନ୍ତି, କାରଣ ସେମାନେ ଏହା ଜାଣିବା ନିତାନ୍ତ ଆବଶ୍ୟକ ଥିଲା ଓ ତାହାକୁ ପାଳନ କରିବା ନିତାନ୍ତ ଜରୁରୀ ଥିଲା। ଦେଖନ୍ତୁ ଦ୍ୱିତୀୟ ବିବରଣ ପାଞ୍ଚ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ତହୁ ମୂଷା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, ହେ ଇସ୍ରାଏଲ, ମୁଁ ତୁମମାନଙ୍କ ଶିକ୍ଷାର୍ଥେ ଓ ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମମାନଙ୍କ କର୍ଣ୍ଣଗୋଚରରେ ଯେଉଁସବୁ ବିଧି ଓ ଶାସନ କହୁଅଛି ତହିଁରେ ମନୋଯୋଗ କର। ଏହି ଅଂଶରେ ଆମେ ଚାରୋଟି ବିଷୟ ଦେଖିବାକୁ ପାରୁଅଛୁ। ପ୍ରଥମେ ଆମେ ଶୁଣିବାକୁ ହେବ, ଦ୍ୱିତୀୟରେ ତାହାକୁ ଶିକ୍ଷା କରିବାକୁ ହେବ, ତୃତୀୟରେ ତାହାକୁ ଆମ ହୃଦୟରେ ସଞ୍ଚୟ କରି ରଖିବାକୁ ହେବ ଓ ଚତୁର୍ଥରେ ସେହି ବାକ୍ୟ ଅନୁଯାୟୀ ଜୀବନ କାଟିବାକୁ ହେବ ବା ସେହି ବାକ୍ୟକୁ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ କରିବାକୁ ହେବ। କିନ୍ତୁ ପ୍ରଶ୍ନ ଉଠେ ଯେ ପ୍ରକୃତିରେ କ'ଣ ମନୁଷ୍ୟ ଈଶ୍ୱରଙ୍କର ସମସ୍ତ ବ୍ୟବସ୍ଥା ପାଳନ କରି ଧାର୍ମିକ ଗଣିତ ହୋଇପାରିବ? କେବେ ନୁହେଁ, କାରଣ କୌଣସି ମନୁଷ୍ୟ ବ୍ୟବସ୍ଥାକୁ ଆକ୍ଷରିକ ଭାବେ ପାଳନ କରିପାରିବ ନାହିଁ। ଈଶ୍ୱର ମଧ୍ୟ ଏହା ଅତି ସ୍ପଷ୍ଟ କରିଦିଅନ୍ତି ଯେ ସେ ବ୍ୟବସ୍ଥା ପାଳନ କରିବା ନେଇ କୌଣସି ମନୁଷ୍ୟକୁ ଉଦ୍ଧାର କରନ୍ତି ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ବ୍ୟବସ୍ଥା ପ୍ରଦାନ କରାଯିବା ଭୁଲ, ମାତ୍ର ଭୁଲ ହେଉଛି ଆପଣଙ୍କର ଓ ମୋର। ଯେହେତୁ ଆମେ ଦୁର୍ବଳ ମନୁଷ୍ୟ, ଆମେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରିବା କଷ୍ଟକର। ସେଥିପାଇଁ ଗାଲାତୀୟ 2 16 ପଦରେ ପ୍ରେରିତ ପାଉଲ ଉଲ୍ଲେଖ କରନ୍ତି, ତଥାପି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ। ଯେପରି ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ। ତେବେ ଆପଣ ବୋଧହୁଏ ପ୍ରଶ୍ନ କରିପାରନ୍ତି ଯେ ତାହେଲେ ଈଶ୍ୱର କାହିଁକି ବ୍ୟବସ୍ଥା ପ୍ରଦାନ କଲେ? ଏହାର କାରଣ ହେଉଛି ବ୍ୟବସ୍ଥା ଦ୍ୱାରା ଆମେ ଯେପରି ନିଜକୁ ପାପୀ ବୋଲି ଜାଣିପାରିବା ଓ ସେହି ପାପରୁ ଉଦ୍ଧାର ପାଇବା ନିମନ୍ତେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଅନ୍ୱେଷଣ କରିବା। କାରଣ ଏହି ବ୍ୟବସ୍ଥା ଏକ ଦର୍ପଣ ପରି କାର୍ଯ୍ୟ କରେ। ଯେତେବେଳେ ଜଣେ ଦର୍ପଣରେ ନିଜର ମୁଖକୁ ଦେଖେ, ସେତେବେଳେ ସେ ନିଜର ମୁଖର ମଳିନତାକୁ ଦେଖିପାରେ, ମାତ୍ର ସେ ଦର୍ପଣ ତାହାର ମୁଖର ମଳିନତାକୁ ଦୂର କରିପାରେ ନାହିଁ। ଏଥିନିମନ୍ତେ ସେ ଜଳପାତ୍ର ନିକଟକୁ ଯାଇ ତାହାର ମୁଖକୁ ଧୋଇଥାଏ। ଆଉ ଠିକ୍ ସେହିପରି ଈଶ୍ୱରଙ୍କ ବ୍ୟବସ୍ଥା ଆମକୁ ଆମର ପାପମୟ ଜୀବନର କଳୁଷତାକୁ ଦେଖାଇଦିଏ, ମାତ୍ର ତହିଁରୁ ଶୁଚି ହେବାକୁ ହେଲେ ଆମକୁ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ହେବାକୁ ପଡ଼ିବ ଓ ତାଙ୍କଠାରେ ନିଜର ପାପ ସ୍ୱୀକାର କରି ତାଙ୍କର ସେହି ପବିତ୍ର ରକ୍ତ ଦ୍ୱାରା ଧୌତ ହେବାକୁ ପଡ଼ିବ। ଏହା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମ୍ଭବ ହୋଇଥାଏ। କିନ୍ତୁ ଈଶ୍ୱର ବ୍ୟବସ୍ଥା ପ୍ରଦାନ କରିବାର ଅର୍ଥ ହେଉଛି ମନୁଷ୍ୟ ଯେପରି ସେହି ବ୍ୟବସ୍ଥା ଦ୍ୱାରା ନିଜକୁ ପାପୀ ବୋଲି ଚିହ୍ନିପାରେ ଓ ତହିଁରୁ ଉଦ୍ଧାର ପାଇବା ପାଇଁ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଅନ୍ୱେଷଣ କରେ। ସେହି ଉଦ୍ଧାରକର୍ତ୍ତା ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆସନ୍ତୁ ବର୍ତ୍ତମାନ ସେହି 10 ଆଜ୍ଞା କ'ଣ ଥିଲା ତାହା ଏହି 5 ପର୍ବ ମଧ୍ୟରେ ପୁନର୍ବାର ଦେଖିବା। ଦେଖନ୍ତୁ 5 7 ପଦରେ ଏହିପରି ଲେଖା ଅଛି, ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ଏହା 10 ଆଜ୍ଞା ମଧ୍ୟରୁ ପ୍ରଥମ ଆଜ୍ଞାକୁ ଦର୍ଶାଏ, ଯାହାକି ମୂଷା ପୁନର୍ବାର ଏ ସ୍ଥାନରେ ନୂତନ ବଂଶଧରଙ୍କ ନିକଟରେ ଉପସ୍ଥାପିତ କରନ୍ତି, ଯେପରି ସେମାନେ ଅନେକ ପ୍ରକାର ଦେବତାମାନଙ୍କୁ ପୂଜା କରି ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ ନ କରନ୍ତି। ସେମାନେ ଯେପରି ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ି ସୃଷ୍ଟ ବସ୍ତୁକୁ ପୂଜା ନ କରନ୍ତି, ଏଥିନିମନ୍ତେ ମୂଷା ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି, କାରଣ ସେମାନେ ଯେଉଁ ସମୟରେ ବାସ କରୁଥିଲେ ସେହି ସମୟରେ ପ୍ରକୃତିର ଉପାସନା ମଧ୍ୟ ଲୋକମାନେ କରୁଥିଲେ। କିନ୍ତୁ ଈଶ୍ୱର ଚାହାନ୍ତି ତାଙ୍କର ସୃଷ୍ଟ ମନୁଷ୍ୟ ଯେପରି ତାଙ୍କୁ ଈଶ୍ୱର ବୋଲି ମାନୁ ଓ ତାହାଙ୍କର ପୂଜା କରୁ, ଏଥିନିମନ୍ତେ ସେ ଏହି ଆଜ୍ଞା ଦେଇଥିଲେ। ଏହାପରେ 5:8-10 ମଧ୍ୟରେ 10 ଆଜ୍ଞା ମଧ୍ୟରୁ ଦ୍ୱିତୀୟ ଆଜ୍ଞାଟି ଉଲ୍ଲେଖ କରାଯାଏ। ଲେଖା ଅଛି, ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, ଉପରିସ୍ଥ ସ୍ୱର୍ଗରେ କି ନିଚସ୍ଥ ପୃଥିବୀରେ କି ପୃଥିବୀର ନିଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ଏହା କହିବାର କାରଣ ହେଉଛି ଯେ ସେ ଚାହାନ୍ତି ନାହିଁ ଯେ ତାଙ୍କ ସ୍ଥାନରେ ଆଉ କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରି ଲୋକମାନେ ତାହାର ପୂଜା କରନ୍ତୁ ବୋଲି। ସେ ଚାହାନ୍ତି ଆମେ ଯେପରି ସମସ୍ତ ବିଷୟ ଉପରେ ତାହାଙ୍କୁ ଉଚ୍ଚରେ ସ୍ଥାନ ଦେଉ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ତୁମ୍ଭେ ଆପଣାର ସମସ୍ତ ମନ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ବଳ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ପ୍ରିୟ ବନ୍ଧୁ, ପ୍ରକୃତରେ ଏହା ହେଉଛି ପ୍ରଧାନ ଆଜ୍ଞା। କେବଳ ଯେ ପ୍ରତିମା ନିର୍ମାଣ କରି ତାହାକୁ ପୂଜା କଲେ ଆମେ ପ୍ରତିମା ପୂଜା କରୁ ବୋଲି ପ୍ରମାଣିତ ହୁଏ ତାହା ନୁହେଁ, ମାତ୍ର ଆମେ ଯଦି କୌଣସି ବିଷୟ ପ୍ରତି ଅଧିକ ଆସକ୍ତ ହେଉ ଓ ତାହାର ଅଧୀନରେ ପରିଚାଳିତ ହେଉ, ତାହେଲେ ଆମେ ପ୍ରତିମା ପୂଜକ ବୋଲି ମଧ୍ୟ ଗଣିତ ହେଉ। ପ୍ରେରିତ ପାଉଲ ଏଫିସିଓ 5:5 ଉଲ୍ଲେଖ କରନ୍ତି, କାରଣ ତୁମେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ବା ଅସୁଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବପୂଜକ, ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟର ଅଧିକାର ନାହିଁ। ତେଣୁ ଆମେ ଦେଖୁ ଯେ ବ୍ୟଭିଚାରୀ, ଅସୁଧାଚାରୀ ଓ ଲୋଭୀ ମନୁଷ୍ୟ ଦେବପୂଜକମାନଙ୍କ ସହିତ ସମାନ। ତାହେଲେ ଆଜି ଆମେ କାହାକୁ ଆମ ଜୀବନରେ ସ୍ଥାନ ଦେଇଛୁ? କ'ଣ ଈଶ୍ୱରଙ୍କୁ ନା ଏହି ଜଗତର ଜାଗତିକତାକୁ? ଯଦି କୌଣସି ବିଷୟକୁ ଆମମାନଙ୍କ ଜୀବନରେ ଆମେ ଈଶ୍ୱରଙ୍କଠାରୁ ଅଧିକ ଉଚ୍ଚରେ ସ୍ଥାନ ଦେଇଛୁ, ତାହେଲେ ଆମେ ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରି ପ୍ରତିମା ପୂଜା କରୁଅଛୁ। ଆଜି ଅନେକ ଲୋକ ଧନକୁ ଈଶ୍ୱରଙ୍କଠାରୁ ଅଧିକ ସ୍ଥାନ ଦିଅନ୍ତି। କେହି ଟେଲିଭିଜନକୁ, କେହି ନିଜର ସ୍ତ୍ରୀକୁ, କେହି ନିଜର ପିଲାମାନଙ୍କୁ, କେହି ନିଜର ଜ୍ଞାନକୁ, ଧନକୁ, ପଦମର୍ଯ୍ୟାଦାକୁ, ମାନସମ୍ମାନକୁ ଅଧିକ ସ୍ଥାନ ଦିଅନ୍ତି। ଫଳତଃ ସେମାନେ ପ୍ରତିମା ପୂଜକମାନଙ୍କ ସହିତ ଗଣିତ ହୁଅନ୍ତି। ତାହେଲେ ଆଜି ଆମର ଜୀବନରେ ଆମେ କାହାକୁ ସର୍ବଶ୍ରେଷ୍ଠ ସ୍ଥାନ ଦେଇଛୁ? ଏହାପରେ ପାଞ୍ଚ ପର୍ବର ଏଗାର ପଦରେ ଲେଖା ଅଛି, ତୁମେ ମିଥ୍ୟାରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ନାମ ଘେନିବ ନାହିଁ, ଯେହେତୁ ଯେ କେହି ମିଥ୍ୟାରେ ତାହାଙ୍କ ନାମ ଘେନେ ସଦାପ୍ରଭୁ ତାହାକୁ ନିରପରାଧ କରି ଗଣନା କରିବେ ନାହିଁ। ଆପଣ ଯଦି ଲକ୍ଷ୍ୟ କରିବେ, ତାହେଲେ ଦେଖିବେ ଅନେକ ଲୋକ ମିଥ୍ୟାରେ ଈଶ୍ୱରଙ୍କ ନାମ ଉଚ୍ଚାରଣ କରନ୍ତି ବା ତାହାଙ୍କ ନାମରେ ଶପଥ କରନ୍ତି। ସେମାନଙ୍କ ମୁଖ ଅଭିଶାପ ଓ ତିକ୍ତତାରେ ପରିପୂର୍ଣ୍ଣ। ସେମାନେ ସେହି ମୁଖରେ ଈଶ୍ୱରଙ୍କର ବିରୁଦ୍ଧାଚରଣ କଥା କହନ୍ତି ଓ ସେହି ମୁଖରେ ଈଶ୍ୱରଙ୍କର ପ୍ରଶଂସା କରନ୍ତି। ସେମାନଙ୍କ ହୃଦୟ ଦୁଷ୍ଟତାରେ ପରିପୂର୍ଣ୍ଣ, ମାତ୍ର ମୁଖରେ ସେମାନେ ଈଶ୍ୱରଙ୍କର ପ୍ରଶଂସା କରନ୍ତି। ସେମାନେ ଈଶ୍ୱରଙ୍କ ନାମ ନେଇ ଅନେକ ଜଘନ୍ୟ କାର୍ଯ୍ୟ ସବୁ କରନ୍ତି, ମାତ୍ର ଏହିପରି ଲୋକକୁ ଈଶ୍ୱର ଗ୍ରହଣ କରନ୍ତି ନାହିଁ, କେବଳ ତାହାର ପ୍ରଶଂସା କି ଧନ୍ୟବାଦକୁ ମଧ୍ୟ ଗ୍ରହଣ କରିବାକୁ ଚାହାନ୍ତି ନାହିଁ। ତେଣୁ ଆମେ ଯେପରି ବୃଥାରେ ବା ମିଥ୍ୟାରେ ଈଶ୍ୱରଙ୍କ ନାମ ନ ଘେନୁ, ଏଥିପାଇଁ ସତର୍କ ରହିବା ଆବଶ୍ୟକ। ଏହାପରେ ପାଞ୍ଚ ପର୍ବର ବାର ପଦରୁ ପନ୍ଦର ପଦ ମଧ୍ୟରେ ବିଶ୍ରାମ ବାରକୁ ପୁଣ୍ୟ ରୂପେ ପ୍ରତିପାଳନ କରିବା ନିମନ୍ତେ ଉଲ୍ଲେଖ ହୋଇଅଛି, ଯାହାକି ଦଶ ଆଜ୍ଞା ମଧ୍ୟରୁ ଚତୁର୍ଥ ଆଜ୍ଞା। ଈଶ୍ୱର ଚାହାନ୍ତି ଆମେ ଯେପରି ତାଙ୍କ ନିମନ୍ତେ ଏକ ଦିନ ବା ସମୟ ପୃଥକ କରି ରଖୁ ଓ କେବଳ ତାଙ୍କର ସେବା ପୂଜା ଆରାଧନାରେ ବିନିଯୋଗ କରୁ। ଈଶ୍ୱର ଚାହାନ୍ତି ସାତ ଦିନରୁ ଯେପରି ଗୋଟିଏ ଦିନ ଆମେ ତାଙ୍କ ଉଦ୍ଦେଶ୍ୟରେ ବିନିଯୋଗ କରୁ ଓ ତାଙ୍କ ସହ ସମ୍ପର୍କ ସ୍ଥାପନ କରୁ। କ'ଣ ଆମେ ସେହିପରି କରିପାରୁଛୁ କି? ଏହାପରେ ପାଞ୍ଚ ପର୍ବର ଷୋହଳ ପଦରେ ଲେଖା ଅଛି, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମ୍ଭ୍ରମ କର, ତହିଁରେ ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ। ଲକ୍ଷ୍ୟ କରିବେ ଯେ ସେମାନଙ୍କର ଦୀର୍ଘ ପରମାୟୁ ଓ ମଙ୍ଗଳ ସେମାନଙ୍କର ପିତାମାତାଙ୍କୁ ସମ୍ଭ୍ରମ କରିବା ଉପରେ ନିର୍ଭର କରୁଥିଲା, କାରଣ ଜାଗତିକ ପିତାମାତାଙ୍କୁ ସମ୍ଭ୍ରମ କରିବା ଅର୍ଥ ପରୋକ୍ଷରେ ଈଶ୍ୱରଙ୍କୁ ମଧ୍ୟ ସମ୍ଭ୍ରମ କରିବା। ଏହା ଥିଲା ଈଶ୍ୱରଙ୍କର ପଞ୍ଚମ ଆଜ୍ଞା। ସେହି ଇସ୍ରାଏଲର ନୂତନ ବଂଶଧର ଯେପରି ସେହି ପ୍ରତିଜ୍ଞାତ ଦେଶରେ ପଦାର୍ପଣ କରି ପିତାମାତାଙ୍କର ବାଧ୍ୟ ହୋଇ ଯେପରି ଦୀର୍ଘ ପରମାୟୁ ତଥା ମଙ୍ଗଳ ପାଆନ୍ତି, ଏଥିନିମନ୍ତେ ମୂଷା ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି। ପ୍ରିୟ ବନ୍ଧୁ, ଆଜି କେତେଜଣ ଏହିପରି ପିତାମାତାଙ୍କର ବାଧ୍ୟ ହୋଇପାରିଛନ୍ତି ଓ ତାହାଙ୍କୁ ସମ୍ଭ୍ରମ କରନ୍ତି? ବହୁତ କମ୍। ବର୍ତ୍ତମାନର ଯୁବକ ଯୁବତୀମାନେ ଅତି ସ୍ୱେଚ୍ଛାଚାରୀ ଓ ବିଶୃଙ୍ଖଳିତ। ସେମାନେ ନିଜର ସ୍ୱେଚ୍ଛାଚାରିତାରେ ଜୀବନଯାପନ କରିବାକୁ ଚାହାନ୍ତି, ଯାହାଫଳରେ ସେମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେମାନେ ଏହିପରି ସ୍ୱେଚ୍ଛାଚାରିତାରେ କାଳକ୍ଷେପଣ କରିବା ଦ୍ୱାରା ଈଶ୍ୱରଙ୍କର ମଧ୍ୟ ଅବାଧ୍ୟ ହୋଇଥାନ୍ତି, ଯାହାଫଳରେ ଈଶ୍ୱରଙ୍କଠାରୁ ସମସ୍ତ ମଙ୍ଗଳଦାନ ହରାଇ ବସିବା ସହିତ ନିଜର ଜୀବନକୁ ମୃତ୍ୟୁ ଆଡ଼କୁ କଢ଼ାଇ ନେଇଯାଆନ୍ତି, ଯାହାର ପରିସମାପ୍ତି କେବଳ ମୃତ୍ୟୁ। ସେଥିପାଇଁ ଏଫିସିଅ ଛଅ ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ତାହା ଯଥାର୍ଥ। ଆପଣା ପିତାମାତାଙ୍କୁ ସମାଦର କର, ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା, ଯେପରି ତୁମ୍ଭର ମଙ୍ଗଳ ହେବ ଆଉ ତୁମେ ପୃଥିବୀରେ ଦୀର୍ଘାୟୁ ହେବ। ପ୍ରିୟ ବନ୍ଧୁ, ଯଦି ଆମେ ଈଶ୍ୱରଙ୍କଠାରୁ ମଙ୍ଗଳଦାନ ପାଇବାକୁ ଇଚ୍ଛା କରୁ ଓ ଏହି ଜଗତରେ ଦୀର୍ଘାୟୁ ହେବାକୁ ଚାହୁଁ, ତାହେଲେ ପିତାମାତାଙ୍କର ବାଧ୍ୟ ହେବାକୁ ଚେଷ୍ଟା କରୁ। ଏହାପରେ ପାଞ୍ଚ ପର୍ବର ସତର ପଦରେ ଲେଖା ଅଛି, ତୁମ୍ଭେ ନରହତ୍ୟା କରିବ ନାହିଁ। ଏହା ଏକ ବ୍ୟକ୍ତିଗତ ଅପରାଧ ଅଟେ, ଅର୍ଥାତ୍ ଆମେ କ୍ରୋଧ ଓ ପ୍ରତିଶୋଧ ପରାୟଣ ହୋଇ ଏହି ଅପରାଧ ଘଟାଇଥାଉ, ଏହା ପାପ। ତେଣୁ ଆମେ ଯେପରି ହିଂସା ବା ପ୍ରତିଶୋଧ ପରାୟଣ ହୋଇ କିମ୍ବା ସୁପରିକଳ୍ପିତ ଭାବେ କାହାକୁ ହତ୍ୟା କରି ପାପ ନ କରୁ, ଏଥିନିମନ୍ତେ ସତର୍କ ରହୁ। ଏହାପରେ ପାଞ୍ଚ ପର୍ବର ଅଠର ପଦରେ ସପ୍ତମ ଆଜ୍ଞା ଆମେ ଲକ୍ଷ୍ୟ କରିବାକୁ ପାରୁ, ତାହା ହେଉଛି, କିଏ ବା ତୁମେ ବ୍ୟଭିଚାର କରିବ ନାହିଁ। ଆଜି ଏହି ବ୍ୟଭିଚାର ସମଗ୍ର ଜଗତରେ ବ୍ୟାପି ଯାଇଛି, ଘରେ ଘରେ ଏହି ବ୍ୟଭିଚାର ଲାଗି ରହିଛି, ଯେଉଁଥିପାଇଁ ଆଜି ଏହି ମନୁଷ୍ୟ ସମାଜ ଭ୍ରଷ୍ଟ ହେବାକୁ ଯାଉଅଛି, ପରିବାର ଛାରଖାର ହୋଇଯାଉଛି, ସମାଜ ମଧ୍ୟ କଳୁଷିତ ହୋଇଯାଉଛି, ବିଭିନ୍ନ ପ୍ରକାର ଅସାଧ୍ୟ ରୋଗ ଯାହାକି ଏଡ୍ସ ପ୍ରଭୃତି ବ୍ୟାପୁଛି। କିନ୍ତୁ ଏଥିପ୍ରତି କ'ଣ ଆମେ ସତର୍କ ଅଛୁ କି? ଏହି ବ୍ୟଭିଚାର ଈଶ୍ୱରଙ୍କ ଦୃଷ୍ଟିରେ ଏକ ମହାପାପ, ଯାହାର ପରିଣାମ ଅତି ଭୟଙ୍କର। ତେଣୁ ସମୟ ଥାଉଥାଉ ବ୍ୟଭିଚାରରୁ ପଳାୟନ କରୁ ଓ ନିଜର ପାପ ନିମନ୍ତେ ଅନୁତାପ କରି ଖ୍ରୀଷ୍ଟ ଯୀଶୁଙ୍କ ନିକଟରେ ତାହା ସ୍ୱୀକାର କରି କ୍ଷମା ମାଗି ପାପରୁ ଉଦ୍ଧାର ପ୍ରାପ୍ତ ହେଉ ଓ ତହିଁ ସଙ୍ଗେ ସଙ୍ଗେ ନିଜକୁ ଓ ନିଜର ପରିବାରକୁ ତଥା ସମାଜକୁ ଧ୍ୱଂସ ମୁଖରୁ ରକ୍ଷା କରୁ। ତାପରେ ପାଞ୍ଚ ପର୍ବର ଉଣେଇଶ ପଦରେ ଅଷ୍ଟମ ଆଜ୍ଞା ଏହିପରି ପ୍ରକାଶ କରେ, କିଏ ବା ତୁମ୍ଭେ ଚୋରି କରିବ ନାହିଁ। ବର୍ତ୍ତମାନ ଏହି ଚୋରି ବିଭିନ୍ନ ଆକାରରେ ମନୁଷ୍ୟ କରୁଛି, କେହି ହୁଏତ ପରୋକ୍ଷରେ ବା କେହି ହୁଏତ ପ୍ରତ୍ୟକ୍ଷରେ। ମନୁଷ୍ୟ ଯଦି ଅନ୍ୟର ପ୍ରାପ୍ୟ ବିଷୟ ବସ୍ତୁକୁ ଅପହରଣ କିମ୍ବା ଆତ୍ମସାତ କରେ ତାହେଲେ ସେ ଚୋରି କରେ, ଓ ଯଦି ସେ ଈଶ୍ୱରଙ୍କ ପ୍ରାପ୍ୟ ବିଷୟକୁ ଅପହରଣ କରେ ବା ନ ଦିଏ ତାହେଲେ ସେ ମଧ୍ୟ ଚୋରରେ ସାବ୍ୟସ୍ତ ହୁଏ। ତେବେ ଆଜି କ'ଣ ଏହିପରି ଆମମାନେ ଚୋରି କରୁନାହୁଁ କି? ଆମେ ଲାଞ୍ଚ ନେଉ, ଓଜନରେ ଠକୁ, ପ୍ରତ୍ୟେକ ଜିନିଷକୁ ଭେଜାଲ କରି ବିକ୍ରି କରୁ, ପରର ଦ୍ରବ୍ୟ ଅପହରଣ କରୁ, ଏହିସବୁ କାର୍ଯ୍ୟ ଦ୍ୱାରା ଆମେ କ'ଣ ଚୋରି କରୁନାହୁଁ କି? ନିଶ୍ଚୟ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ଏହା ମହାପାପ ବୋଲି ଗଣିତ ହୁଏ। ସେଥିପାଇଁ ମୂଷା ଇସ୍ରାଏଲର ସେହି ନୂତନ ବଂଶଧରକୁ ସ୍ମରଣ କରାଇ ଦିଅନ୍ତି ଯେ ତୁମେମାନେ ଚୋରି କରିବ ନାହିଁ। ଏହାପରେ ପାଞ୍ଚ ପର୍ବର କୋଡ଼ିଏ ଓ ଏକୋଇଶ ପଦରେ ନବମ ଓ ଦଶମ ଆଜ୍ଞା ବିଷୟରେ ଲେଖା ଅଛି। ଗୋଟିଏ ହେଲା, ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଓ ଅନ୍ୟଟି ହେଲା, ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କର ନାହିଁ, ଯାହାକି ଆମର ଦୈନନ୍ଦିନ ଜୀବନରେ ପ୍ରାୟ ଘଟୁଅଛି। କ'ଣ ଆମେ ସେଥିପାଇଁ ସତର୍କ ଅଛୁ କି? ଏଠାରେ ମୂଷା ଇସ୍ରାଏଲର ନୂତନ ବଂଶଧରକୁ ତାହା ସ୍ମରଣ କରାଇ ଦିଅନ୍ତି ଯେପରି ସେମାନେ ସେହି ଦେଶରେ ପ୍ରବେଶ କରି ସେହି ସମସ୍ତ ଆଜ୍ଞା ପାଳନ କରି ସତର୍କ ରୁହନ୍ତି। କିନ୍ତୁ ଦୁଃଖର ବିଷୟ ଏହି ଯେ ଇସ୍ରାଏଲ ସନ୍ତାନଗଣ ତାହା ପାଳନ କରିବାରେ ବିଫଳ ହେଲେ। ଆଜି ମଧ୍ୟ ଆମେ ସେହି ସମସ୍ତ ଆଜ୍ଞା ପାଳନ କରିବାରେ ବିଫଳ ହୋଇଅଛୁ, କିନ୍ତୁ ଧନ୍ୟ ସେହି ପ୍ରେମମୟ ଈଶ୍ୱର ଯିଏକି ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ତାହାଙ୍କର ଅଦ୍ୱିତୀୟ ପ୍ରିୟପୁତ୍ର ଯୀଶୁଙ୍କୁ ଏହି ଜଗତକୁ ପଠାଇ ଆମମାନଙ୍କ ନିମନ୍ତେ ଉଦ୍ଧାରର ପଥ ସାଧନ କଲେ। ଆଜି ଯଦି ଆମେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ନିଜର ପାପ ସ୍ୱୀକାର କରୁ, ତାହେଲେ ସେ ଆମକୁ ପାପରୁ ଉଦ୍ଧାର କରି ଏକ ପବିତ୍ର ଜୀବନଯାପନ କରିବା ନିମନ୍ତେ ସହାୟକ ହେବେ, ଯାହାଙ୍କ ଧାର୍ମିକତା ଦ୍ୱାରା ଆମେ ଧାର୍ମିକ ବୋଲି ଗଣିତ ହୋଇପାରିବା। କାରଣ ବ୍ୟବସ୍ଥା ପାଳନ କରି କୌଣସି ଲୋକ ଧାର୍ମିକ ଗଣିତ ହୋଇପାରିବ ନାହିଁ, ଯେହେତୁ ପବିତ୍ର ବାଇବଲ କହେ, ସମସ୍ତେ ପାପ କରିଅଛନ୍ତି ଓ ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛନ୍ତି। ତାଛଡ଼ା ଆହୁରି ମଧ୍ୟ ଲେଖା ଅଛି, ଧାର୍ମିକ କେହି ନାହିଁ, ନା ଜଣେ ହିଁ ନାହିଁ। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣ ସେହି ଦଶ ଆଜ୍ଞାଙ୍କୁ ପାଳନ କରିପାରିଛନ୍ତି କି, ନା ପାଳନ କରିପାରିବେ? ଯଦି ପାଳନ କରିପାରିନାହାନ୍ତି ତାହେଲେ ଆପଣ ସେହି ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଙ୍କ ନିକଟକୁ ଯାଆନ୍ତୁ ଓ ତାଙ୍କ ନିକଟରେ ନିଜର ପାପ ସ୍ୱୀକାର କରନ୍ତୁ, କାରଣ ସେ ଆପଣଙ୍କ ପାପ ପାଇଁ କୃଶରେ ମରିଛନ୍ତି ଓ ଆପଣଙ୍କ ନିମନ୍ତେ ନିଜର ପବିତ୍ର ରକ୍ତ ଦେଇଛନ୍ତି। ସେ ହିଁ କେବଳ ଆପଣଙ୍କର ପାପ କ୍ଷମା କରି ଓ ସମସ୍ତ ଅଧାର୍ମିକତାରୁ ଆପଣଙ୍କୁ ପରିଷ୍କାର କରି ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଦେବେ। ଆସନ୍ତୁ ଏହାପରେ ଆମେ ଦ୍ୱିତୀୟ ବିବରଣ ପୁସ୍ତକର ଛଅ ପର୍ବଟିକୁ ଆଲୋଚନା କରିବା। ଏହି ପର୍ବରେ ମୂଷା ସେମାନଙ୍କୁ କହନ୍ତି, ତୁମେମାନେ ଈଶ୍ୱରଙ୍କୁ ପ୍ରେମ କର ଓ ତାଙ୍କର ଆଜ୍ଞା ପାଳନ କର। ସେ ପାଞ୍ଚ ପର୍ବରେ ଯେଉଁସବୁ ଆଜ୍ଞା ଦେଇଥିଲେ ତାହା ସେମାନେ ଯେପରି ସେହି ପ୍ରତିଜ୍ଞାତ ଦେଶରେ ପ୍ରବେଶ କରି ପାଳନ କରିବେ, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦିଅନ୍ତି, କାରଣ ଏହା ଈଶ୍ୱରଙ୍କର ଆଜ୍ଞା ଥିଲା ଯାହାକି ଈଶ୍ୱର ମୋଷାଙ୍କ ଦ୍ୱାରା ଇସ୍ରାଏଲ ଜାତି ନିକଟରେ ପ୍ରକାଶ କରନ୍ତି ଓ ତାହାକୁ ପାଳନ କରିବା ନିମନ୍ତେ କହନ୍ତି। କାରଣ ଈଶ୍ୱର ତାଙ୍କର ଲୋକମାନଙ୍କୁ ପ୍ରେମ କରନ୍ତି ଓ ସେ ଚାହାନ୍ତି ଆମେ ଯେପରି ତାହାଙ୍କୁ ପ୍ରେମ କରୁ। କିନ୍ତୁ କେତେବେଳେ ଆମେ ତାହାଙ୍କୁ ପ୍ରେମ କରିବା? ଯେତେବେଳେ ଆମେ ତାହାଙ୍କର ଆଜ୍ଞା ସମସ୍ତ ପାଳନ କରିବା। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ଯଦି ତୁମେମାନେ ମୋତେ ପ୍ରେମ କର ତାହାହେଲେ ମୋହର ଆଜ୍ଞା ସମସ୍ତ ପାଳନ କରିବ। ଏହି ଦ୍ୱିତୀୟ ବିବରଣ ଛଅ ପର୍ବରେ ମୂଷା ଈଶ୍ୱରଙ୍କ ପ୍ରତି ବାଧ୍ୟତା ଓ ପ୍ରେମ ଉପରେ ଗୁରୁତ୍ୱ ଦିଅନ୍ତି, ଯେପରି ସେହି ଇସ୍ରାଏଲ ସନ୍ତାନଗଣ ସେହି ପ୍ରତିଜ୍ଞାତ ଦେଶରେ ବାସ କରି ତାହା ସାଧନ କରନ୍ତି। ଆଉ ତାହା ଆଜି ମଧ୍ୟ ଆମମାନଙ୍କୁ ଏହି ଶିକ୍ଷା ଦିଏ ଯେ ଆମେ ଯେପରି ତାଙ୍କର ଆଜ୍ଞା ସମସ୍ତ ପାଳନ କରିବା ଦ୍ୱାରା ତାଙ୍କ ପ୍ରତି ପ୍ରେମ ପ୍ରକାଶ କରୁ। କିନ୍ତୁ ମନୁଷ୍ୟ ଈଶ୍ୱରଙ୍କୁ ପ୍ରେମ କରିପାରିଲା ନାହିଁ, ମାତ୍ର ଈଶ୍ୱର ଜଗତକୁ ପ୍ରେମ କରି ତାଙ୍କର ଅଦ୍ୱିତୀୟ ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇ ଆମମାନଙ୍କ ନିମନ୍ତେ ପରିତ୍ରାଣ ସାଧନ କଲେ। ଏହାପରେ ସାତ ପର୍ବରେ ମୂଷା ସେମାନଙ୍କୁ କହନ୍ତି, ତୁମେମାନେ ସେହି ଦେଶରେ ପ୍ରବେଶ କଲେ ତୁମମାନଙ୍କ ଶତ୍ରୁମାନଙ୍କୁ ସମୂଳେ ବିନାଶ କରିବ ଓ ସେମାନଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ, କିଏ ବା ସେମାନଙ୍କ ସହିତ ବିବାହ କରିବ ନାହିଁ। କିମ୍ବା ସେମାନଙ୍କର ଦେବତାମାନଙ୍କୁ ପୂଜା କରିବ ନାହିଁ। ତୁମେମାନେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ପୃଥକୀକୃତ ଜୀବନ କାଟିବ ଓ ଈଶ୍ୱରଙ୍କର ପବିତ୍ରତା ରକ୍ଷା କରିବ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଈଶ୍ୱର ଚାହାନ୍ତି ଆମେ ଯେପରି ଏହି ଜଗତରେ ଏକ ପୃଥକୀକୃତ ଜୀବନଯାପନ କରୁ, ଅର୍ଥାତ୍ ଜଗତର ସମସ୍ତ ପ୍ରକାର ମନ୍ଦ ବିଷୟଠାରୁ, ମନ୍ଦ ସଂସର୍ଗତାଠାରୁ, ଭୋଗବିଳାସରୁ ଓ ଜଗତର ଜାଗତିକତାଠାରୁ ଦୂରେଇ ରହି ଈଶ୍ୱରଙ୍କ ନିମନ୍ତେ ପବିତ୍ର ଜୀବନଯାପନ କରୁ। ତାହିଁ ଈଶ୍ୱର ଆମମାନଙ୍କ ଜୀବନରୁ ଆଶା କରନ୍ତି। କିନ୍ତୁ ଏହି ଜଗତର ଜାଗତିକତାର ପ୍ରଭାବ ମନୁଷ୍ୟ ଉପରେ ଏତେ ଦୂର ପଡ଼ିଯାଇଛି ଯେ ମନୁଷ୍ୟ ତହିଁରେ ଘାଣ୍ଟି ହୋଇ ନିଜର ସୃଷ୍ଟିକର୍ତ୍ତାଙ୍କୁ ଭୁଲି ଯାଉଛି। ନିଜର ଶାନ୍ତି ହରେଇଲେ ମଧ୍ୟ, ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ମନୁଷ୍ୟ ଜଗତକୁ ପ୍ରେମ କରିବାରୁ ଦୂରେଇ ରହିପାରୁନାହିଁ, ସେହି ଜଗତ ପ୍ରତି ସେ ଆକୃଷ୍ଟ ହେଉଛି। ଏତେଦୂର ସେ ଆକୃଷ୍ଟ ହୋଇଯାଉଛି ଯେ ଈଶ୍ୱରଙ୍କୁ ଧ୍ୟାନ କରିବା ପାଇଁ ତାହାକୁ ସମୟ ହୁଏ ନାହିଁ, କି ଈଶ୍ୱରଙ୍କ ପାଇଁ କିଛି ସମୟ ଦେବା ପାଇଁ ତା ପକ୍ଷରେ ସମ୍ଭବ ନୁହେଁ। କିନ୍ତୁ ଈଶ୍ୱରଙ୍କ ବାକ୍ୟ କହେ, ମନୁଷ୍ୟ ଯେବେ ସମଗ୍ର ଜଗତ ଲାଭ କରି ଆପଣା ଜୀବନ ହରାଏ, ତହିଁରେ ତାହାର କି ଲାଭ ହେବ? ପ୍ରିୟ ବନ୍ଧୁ, ଆମ୍ଭେମାନେ ଏ ଜଗତକୁ କିଛି ଆଣିନାହୁଁ, କିଏ ଜଗତରୁ କିଛି ନେଇଯିବା ନାହିଁ। ଜଗତର ବିଷୟ ଜଗତରେ ପଡ଼ି ରହିବ, କିନ୍ତୁ ଯଦି ଆମେ ଈଶ୍ୱରଙ୍କ ପାଇଁ କିଛି କରିଥିବା, ଆଉ ଯଦି ଆମେ ଈଶ୍ୱରଙ୍କ ନିମନ୍ତେ ବଞ୍ଚିଥିବା, ତାହେଲେ ସେହି ପୁରସ୍କାରର ଆମେ ଅଧିକାରୀ ହେବା। ପ୍ରିୟ ବନ୍ଧୁ, ଆଜି ଆପଣ ନିଜ ଜୀବନକୁ ସମୀକ୍ଷା କରନ୍ତୁ, ଆଉ ଦେଖନ୍ତୁ ଯେ ଏହି ଜଗତରେ ଆପଣ ଏପର୍ଯ୍ୟନ୍ତ ଈଶ୍ୱରଙ୍କ ପାଇଁ କ'ଣ କରିପାରିଛନ୍ତି। ଆପଣ କେତେଦୂର ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ ଜୀବନଯାପନ କରିପାରିଛନ୍ତି? ଅନେକ ସମୟରେ ଯେତେବେଳେ ମୁଁ ଏହି ବିଷୟ ନେଇ ଚିନ୍ତା କରେ, ମୋତେ ବଡ଼ ଭୟ ଲାଗେ। ମୁଁ ଜାଣେ ନା ମୋ ଜୀବନର ପରିସମାପ୍ତି କେଉଁଠି, କେଉଁ ମୁହୂର୍ତ୍ତରେ ମୋତେ ଏହି ଜଗତରୁ ବିଦାୟ ନେବାକୁ ପଡ଼ିବ ତାହା ମଧ୍ୟ ମୁଁ ଜାଣେ ନା। କିନ୍ତୁ ଅନେକ ସମୟରେ ଶୟତାନ ବିଭିନ୍ନ ପ୍ରକାର ପରୀକ୍ଷା ପ୍ରଲୋଭନରେ ମୋତେ ଈଶ୍ୱରଙ୍କଠାରୁ ଦୂରକୁ ନେଇଯିବା ପାଇଁ ଚେଷ୍ଟା କରେ। କିନ୍ତୁ ସେହି ସମୟରେ ପ୍ରଭୁ ମୋତେ ଶକ୍ତି ଦିଅନ୍ତି ତାହାଙ୍କ ଉପରେ ନିର୍ଭର କରିବା ପାଇଁ, ତାହାଙ୍କର ଇଚ୍ଛାକୁ ସଫଳ କରିବା ପାଇଁ। କିନ୍ତୁ ତଥାପି ଏହା ମନୁଷ୍ୟ ପକ୍ଷରେ କଷ୍ଟକର। ଏ ଜଗତର ମୋହ, ଏ ଜଗତର ଆସକ୍ତି ଏତେ ଦୂର ମନୁଷ୍ୟକୁ ଟାଣି ଆଣେ ଯେ ମନୁଷ୍ୟ ଈଶ୍ୱରଙ୍କ ସହିତ ସଂଯୁକ୍ତ ହୋଇ ରହିପାରେ ନା, କି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ରହିପାରେ ନା। ଏହା ଅତି କଷ୍ଟକର। ଏପରିକି ଶୈତାନ ମଧ୍ୟ ପ୍ରଭୁ ଯୀଶୁଙ୍କୁ ସେହି ପ୍ରକାରେ ପରୀକ୍ଷା କରିଥିଲା, କିନ୍ତୁ ପ୍ରଭୁ ଯୀଶୁ ଶୈତାନ ଉପରେ ବିଜୟୀ ହୋଇଥିଲେ। ଶୈତାନ ତାହାଙ୍କୁ ପତିତ କରାଇପାରିଲା ନାହିଁ। ଆଉ ସେହି ପ୍ରଭୁ ଯୀଶୁ ଆଜି ମଧ୍ୟ କହନ୍ତି, ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଏହି ଜଗତରେ ଯଦି ଆମମାନେ ବିଜୟୀ ଜୀବନଯାପନ କରିବା ପାଇଁ ଚାହୁଁ, ଈଶ୍ୱରଙ୍କ ନିମନ୍ତେ ବଞ୍ଚିବା ପାଇଁ ଚାହୁଁ, ଈଶ୍ୱରଙ୍କର ବାଧ୍ୟ ହେବା ପାଇଁ ଚାହୁଁ, ଈଶ୍ୱରଙ୍କୁ ପ୍ରେମ କରିବା ପାଇଁ ଚାହୁଁ, ତାହେଲେ ସେହି ଖ୍ରୀଷ୍ଟଙ୍କର କୃଶ ପ୍ରତି ଆମମାନେ ଲକ୍ଷ୍ୟ କରୁ, ସେହି ଖ୍ରୀଷ୍ଟଙ୍କ ପ୍ରତି ଆମମାନେ ଲକ୍ଷ୍ୟ କରୁ, ତାହାଙ୍କର ବାକ୍ୟକୁ ଆମମାନଙ୍କ ହୃଦୟ ମଧ୍ୟରେ ସ୍ଥାନ ଦେଉ, ତାହେଲେ ତାହା ହିଁ ଆମମାନଙ୍କ ପାଇଁ ଶକ୍ତିଦାୟକ, ସାନ୍ତ୍ୱନାଦାୟକ, ଭରସାଦାୟକ ଓ ପ୍ରେରଣାଦାୟକ ହୋଇପାରିବ। ତା ନହେଲେ ଆମମାନେ ଜଗତରେ କେବେ ହେଲେ ଏକ ବିଜୟୀ ଜୀବନଯାପନ କରିପାରିବା ନାହିଁ। ସେଥିପାଇଁ ଆମମାନଙ୍କୁ ଜଣଙ୍କର ସାହାଯ୍ୟ ଆବଶ୍ୟକ, ଯିଏକି ଏ ଜଗତକୁ ଜୟ କରିଅଛନ୍ତି, ଆଉ ସେ ହେଉଛନ୍ତି କେବଳମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ। ଯିଏକି ପାପକୁ ଜୟ କରିଅଛନ୍ତି, ମୃତ୍ୟୁକୁ ଜୟ କରିଅଛନ୍ତି, ଆଉ ସେ ହିଁ ଆମମାନଙ୍କୁ ମଧ୍ୟ ପାପ ଉପରେ ଜୟଲାଭ କରିବା ପାଇଁ ଶକ୍ତି ଦେବେ ଏବଂ ମୃତ୍ୟୁ ଉପରେ ଜୟଲାଭ କରିବା ପାଇଁ ଶକ୍ତି ଦେବେ। ମନୁଷ୍ୟ ଜୀବନରେ ଏହି ଦୁଇଟି ବିଷୟ ମନୁଷ୍ୟକୁ ଅତ୍ୟନ୍ତ ଭୟଭୀତ କରିପକାଏ। ଗୋଟିଏ ହେଲା ତାହାର ନିଜର ପାପ, ଆଉ ଗୋଟିଏ ହେଉଛି ମୃତ୍ୟୁ। କିନ୍ତୁ ଏହି ଦୁଇଟି ଉପରେ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମମାନଙ୍କୁ ଜୟ ପ୍ରଦାନ କରିପାରିବେ। ତେଣୁ ଆସୁ, ଏ ଜଗତରେ ବଞ୍ଚିଥାଉଁ ଆମମାନେ ଈଶ୍ୱରଙ୍କ ନିମନ୍ତେ କିଛି କରିବା ପାଇଁ ଚେଷ୍ଟା କରୁ, କିନ୍ତୁ କରିବା ପୂର୍ବରୁ ନିଜର ଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ସମର୍ପଣ କରୁ। ତାହେଲେ ସେ ଆମମାନଙ୍କୁ ଅଧିକାର କରି ତାହାଙ୍କର ଶକ୍ତିରେ ଆମମାନଙ୍କୁ ନିୟନ୍ତ୍ରଣ କରିବେ, ଆଉ ସେ ଆମମାନଙ୍କୁ ଏହି ଜଗତ ଉପରେ, ଏ ଜଗତର ସମସ୍ତ ମନ୍ଦ ପରୀକ୍ଷା ପ୍ରଲୋଭନ ଉପରେ, ଏ ଜଗତର ସମସ୍ତ ମନ୍ଦ ଆସକ୍ତି ଉପରେ ବିଜୟୀ ଜୀବନଯାପନ କରିବା ପାଇଁ ଶକ୍ତି ଦେବେ, ଓ ଆମମାନେ ପାପରୁ ଉଦ୍ଧାରପ୍ରାପ୍ତ ହୋଇ ପ୍ରଭୁଙ୍କ ନିମନ୍ତେ ବଞ୍ଚିପାରିବା, ଆଉ ସେହି ଉଦ୍ଧାରର ପଥରେ ଅଗ୍ରସର ହୋଇପାରିବା, ଆଉ ସେହି ଅନନ୍ତ ଜୀବନରେ ପ୍ରବେଶ କରିପାରିବା, ଈଶ୍ୱରଙ୍କର ଆଶୀର୍ବାଦର ଅଧିକାରୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ, ଆଉ ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ ଏକ ଉପହାର ପ୍ରଦାନ କରାଯିବ। ପ୍ରଶ୍ନଟିର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଲେଖିବାକୁ ଭୁଲିବେ ନାହିଁ, ଓ ଉତ୍ତରଟି 5 ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ। ପ୍ରଶ୍ନର ନମ୍ବର ହେଉଛି 280। ପ୍ରଶ୍ନଟି ହେଉଛି, ଈଶ୍ୱର କାହାଦ୍ୱାରା ତାହାଙ୍କର 10 ଆଜ୍ଞା ଇସ୍ରାଏଲ ଲୋକମାନଙ୍କୁ ପ୍ରଦାନ କରିଥିଲେ। ପ୍ରଶ୍ନଟି ଆଉଥରେ କହି ରଖେ, ଈଶ୍ୱର କାହାଦ୍ୱାରା ତାହାଙ୍କର 10 ଆଜ୍ଞା ଇସ୍ରାଏଲ ଲୋକମାନଙ୍କୁ ପ୍ରଦାନ କରିଥିଲେ। ପ୍ରଭୁ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।